ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର ପହଲା ମୁଖିଆ ଖବର। ଭାରତୀୟ ନବବର୍ଷ ଉଲ୍ଗୁନେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ଦେଶବାସୀଙ୍କୁ ଜଣାଲେ ଶୁଭେଚ୍ଛା। ଲୋକସଭା ନିର୍ବାଚନ ଲାଗି 2 ନମ୍ବର କ୍ୟାଫେ 88 ସଂସଦୀୟ କ୍ଷେତ୍ର 1210 ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ରହିଲା କାୟମ। ସମ୍ବଲପୁର ଜିଲ୍ଲାର ହନୁମାନ ଜୟନ୍ତୀ ସମୟାତି ଶୋଭାଯାତ୍ରା ନାଇଁ କରବାର୍କେ ନିଆଗଲା ନିଷ୍ପତ୍ତି। ଆଉ ରାଜ୍ୟ କାଲବୈଶାଖୀ ଜାରି, ଏବା ଶନିବାର ନୁ ପଶ୍ଚିମ ଓଡ଼ିଶାର ବଡ଼ଭା ତାତି। ଭାରତୀୟ ନବବର୍ଷ ଚୈତ ଶୁକ୍ଲାଦି, ଉଗାଡ଼ି, ଗୁଡ଼ିପଡ଼ୱା, ଚୈତି ଚାନ୍ଦ, ସାଜିବୁ ଚେରୱାୱା, ଉଲ୍ଗୁନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍। ରାଷ୍ଟ୍ରପତି ତାଙ୍କର ବାର୍ତ୍ତାତି କହିଛନ୍ତି ଯେ ଭାରତୀୟ ନବବର୍ଷ ଆଉ ଋତୁରାଜ ବସନ୍ତକୁ ଏହି ସବୁ ଉତ୍ସବ ଜରିଆରେ ସ୍ୱାଗତ କରାଯାଇଛି। ଦେଶ ପାଳନ ହେଉଥିବା ଏହି ସବୁ ଉତ୍ସବ ଶାନ୍ତି, ମୈତ୍ରୀ, ସହିଷ୍ଣୁତା ବାର୍ତ୍ତା ଦେଇଥିସି। ଭାରତର ମହାନ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ପାଳନ କରାଯାଉଥିବା ଏହି ଉତ୍ସବମାନଙ୍କେ ଲୋକମାନେ ପ୍ରକୃତିର ଉପାସନା କରସନ୍ ବୋଲି ରାଷ୍ଟ୍ରପତି ତାଙ୍କର ଶୁଭେଚ୍ଛା ବାର୍ତ୍ତାତି କହିଛନ୍। ଉପରାଷ୍ଟ୍ରପତି ଭାରତୀୟ ନବବର୍ଷ ଉଲ୍ଗୁନେ ତାଙ୍କର ବାର୍ତ୍ତାତି କହିଛନ୍ତି ଯେ ଦେଶ ପାଳନ କରାଯାଉଥିବାର ପାରମ୍ପରିକ ଉତ୍ସବମାନ ଖୁସି ଆନବାର ସହିତ ଲୋକର ଭିତରେ ଶାନ୍ତି, ମୈତ୍ରୀ ଆର୍ ଏକତାର ଭାବନା ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ତାଙ୍କର ଶୁଭେଚ୍ଛା ବାର୍ତ୍ତାତି ନୂଆବର୍ଷ ସମ୍କରଣ ଲାଗି ସୁଖ, ସମୃଦ୍ଧି ଆଉ ଆରୋଗ୍ୟତି ପରିପୂର୍ଣ୍ଣ ହେଉ ବୋଲି କାମନା କରିଛନ୍। ରାଜ୍ୟପାଳ ରଘୁବର ଦାସ ତାଙ୍କର ବାର୍ତ୍ତାତି କହିଛନ୍ତି ଯେ ସର୍ବେ ଭବନ୍ତୁ ସୁଖୀଣ, ସର୍ବେ ସନ୍ତୁ ନିରାମୟା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆବର୍ଷ ସମସ୍ତଙ୍କ ଲାଗି ପ୍ରଗତି ଆଉ ସୌହାର୍ଦ୍ଦ୍ୟର ପରିବେଶ ଆନିଦେବ ବୋଲି କାମନା କରିଛନ୍। ଲୋକସଭା ନିର୍ବାଚନ 2024 2 ନମ୍ବର ଖେପ ଲାଗି ଏବା 26 ତାରିଖ ଦିନ ଭୋଟ୍ ନିଆଯିବା। ଏହି କ୍ଷେପେ 12 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳରୁ 1206 ଜଣ ପ୍ରାର୍ଥୀ ଆଉ ବାହ୍ୟ ମଣିପୁର ସଂସଦୀୟ କ୍ଷେତ୍ରର 4 ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ବେ। 2 ନମ୍ବର କ୍ଷେପେ 88 ସଂସଦୀୟ ନିର୍ବାଚନ ମଣ୍ଡଳୀର ଲାଗି ସବୁ ମିଶିକରି 2633 ନାମାଙ୍କନ ଦାଖଲ କରାଯାଇଥିଲା। ଦାଖଲ ହୋଇଥିବା ପ୍ରାର୍ଥୀମାନଙ୍କର ପ୍ରାର୍ଥୀପତ୍ର ଯାଞ୍ଚ ଉତରୁ 1428 ମନୋନୟନପତ୍ର କାୟମ ରହିଥିଲା। ଆସ୍ଥାନ ଦେବୀ ମନ୍ଦିରମାନଙ୍କେ ବାସନ୍ତିକ ନବରାତ୍ର ପୂଜା ମୂଲ ହୋଇଛି। କଳସ ଶୋଭାଯାତ୍ରା ଓ ଅଧିବାସ ଉତରୁ ଭକ୍ତମାନେ ଦେବୀପୀଠମାନଙ୍କେ ମାନସିକ ଜଗର ଯାତ୍ରା ପ୍ରତିଷ୍ଠା କରିଛନ୍। ସମ୍ବଲପୁରର ସମଲେଶ୍ୱରୀ, ପାଟନେଶ୍ୱରୀ ଆଉ ଅଲଗା ଦେବୀ ମନ୍ଦିରମାନଙ୍କେ ଜବର ସଜାଭଜା କରାଯାଇଛି। ବୌଦ୍ଧଠାନେ ନବରାତ୍ର ଓ ରାଷ୍ଟ୍ରୀୟ ନବବର୍ଷ ଲାଗି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର ସହର ଆର୍ ଗାଁମାନଙ୍କରେ ଥିବା ଶ୍ରୀରାମ ଆଉ ଜଗନ୍ନାଥ ମହାପ୍ରଭୁଙ୍କର ମନ୍ଦିରମାନଙ୍କେ ସ୍ୱତନ୍ତ୍ର ପୂଜା କରାଯାଇଥିଲା। ମହାନଦୀର ମଝିର ଧାର ନ ଆସିନ୍ ଲଙ୍କେଶ୍ୱରୀ ଦେବୀଙ୍କର ଚାପଖେଳ ଅନୁଷ୍ଠିତ ହୋଇଛି। ଦେବୀ ମନ୍ଦିର ଗମ୍ଭୀରାନୁ ବାହାରି କରି ମହାନଦୀ ନୋ ଚାପ ଖେଳିଥିଲେ। ରାତି ନିଶି ପୂଜା ଉତରୁ ଦେବୀ ସ୍ୱମନ୍ଦିରକେ ଫେରିବାର କାର୍ଯ୍ୟକ୍ରମ ରହିଛି। ଜାତୀୟ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ତରଫ ହେବାରକେ ଥିବାର ପରୀକ୍ଷାମାନଙ୍କର ସାଧାରଣ ନିର୍ବାଚନ ଭୋଟ୍ ଦେଇକରି ଆଙ୍ଗଠିତି ସେହି ଚିହ୍ନା ପାଇଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନା ପାରନ୍ ବୋଲି ହେଉଥିବାର ଗୁଜବକେ ଏନ୍ଟିଏ ଖଣ୍ଡନ କରିଛି। ସାମାଜିକ ଗଣମାଧ୍ୟମ ଜରିଆ ଏନ୍ତା ଅପପ୍ରଚାର ଚାଲିଛି। ଇ ମେସେଜ୍ ସବୁ ନିରାଧାର, ଇ ବାବଦେ କେନ୍ସି ଗାଇଡ୍ଲାଇନ୍ ଜାରି ନାଇଁ କରାଯାଇ ବୋଲି ଏନ୍ଟିଏ କର୍ତ୍ତୃପକ୍ଷ ସୂଚନା ଦେଇଛନ୍। ଇତାର ସହିତ ଛାତ୍ରଛାତ୍ରୀମାନେ ଇ ଗୁଜବକେ ଧ୍ୟାନ ନାଇଁ ଦେଇକରି ପାଠ ଆଉ ଏବା ପରୀକ୍ଷାମାନଙ୍କର ଲାଗି ତୟାରୀ କରବାରକେ ଏନ୍ଟିଏ ପରାମର୍ଶ ଦେଇଛି। ପୁରୀ ଶ୍ରୀମନ୍ଦିର ଏବା କେଲ ଶ୍ରୀଜୀଉମାନଙ୍କର ବନକ ଲାଗି ନୀତି ହେବା। ଚୈତ ମାସ ରୁଜଲ ପଖର ଦ୍ୱିତୀୟ ତିଥି ବୁଧବାର ଦିନ ଶ୍ରୀବିଗ୍ରହମାନଙ୍କର ବନକ ଲାଗି ନୀତି ବାବଦେ ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ସରବା ଋତୁରୁ ସଞ୍ଜର 6 ବଜେନୁ ରାତିର 10 ବଜେ ତକ ମନ୍ଦିରର ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ଶ୍ରୀଜୀଉମାନଙ୍କର ଶ୍ରୀମୁଖ ଶୃଙ୍ଗାର ଆଉ ବନକ ଲାଗି ଗୋଟିଏ ଗୁପ୍ତ ନୀତି ହୋଇଥିବାରୁ ଏ ନୀତି ସମୟାତି ଗର୍ଭଗୃହର ସବୁ ଦ୍ୱାର ବନ୍ଦ ରହିବା। ବନକ ଲାଗି ଉତରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି ହେବା। ମହାସ୍ନାନ ଉତରୁ ଭକ୍ତମାନେ ଫେର୍ ଗାଏ ଶ୍ରୀବିଗ୍ରହମାନଙ୍କର ଦର୍ଶନ କରିପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମ୍ବଲପୁର ଜିଲ୍ଲା ପରିଷଦ ହକି ସମ୍ମିଳନୀ କକ୍ଷଠାରେ ହନୁମାନ ଜୟନ୍ତୀ ପାଳନ ବିଷୟ ଉପରେ ଆଜି ଗୋଟିଏ ଶାନ୍ତି କମିଟି ବୈଠକ ହୋଇଯାଇଛି। ଏଥି ଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନୀଲ ଅଧ୍ୟକ୍ଷତା କରିଥିବା ବେଳେ ଏସ୍ପି ମୁକେଶ କୁମାର ଭାମୁ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକଟି ସାମିଲ ହୋଇଥିବାର ଭିନ୍ ଭିନ୍ ସମ୍ପ୍ରଦାୟର ପ୍ରତିନିଧିମାନଙ୍କର ମତ ନିଆଯାଇଥିଲା। ଏ ବଛର ହନୁମାନ ଜୟନ୍ତୀ ଶୋଭାଯାତ୍ରା ଆଉ ବାଇକ୍ ରେଲିକେ ଅନୁମତି ନ୍ୟାୟ ଦିଆଯାଏ ବୋଲି ବୈଠକଟି ନିଷ୍ପଭି ନିଆଯାଇଥିବାର ଜଣାପଡ଼ିଛି। ଚଳିତ ନିର୍ବାଚନ ଦିଏ କଲାହାଣ୍ଡି ଜିଲ୍ଲାର ପାଞ୍ଚଟା ବିଧାନସଭା ନିର୍ବାଚନ ମଣ୍ଡଳୀ 17,349 ଜନ ଦିବ୍ୟାଙ୍ଗ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ଭିତରେ 10,014 ଜନ ପୁରୁଷ, 7,332 ଜନ ମହିଳା ଦିବ୍ୟାଙ୍ଗ ଭୋଟର ରହିଛନ୍। ହେନ୍ତା ସମ୍ୟଲପୁର, ରେଡ଼ାଖୋଲ, ରେଙ୍ଗାଲିଆ ଓ କୁଚିଣ୍ଡା ବିଧାନସଭା ସେଗମେଣ୍ଟ 24,058 ଜନ ଦିବ୍ୟାଙ୍ଗ ଭୋଟର ରହିଛନ୍। ଜିଲ୍ଲାର 948 ବୁଥ୍ ନ ଦିବ୍ୟାଙ୍ଗମାନଙ୍କ ଲାଗି ହ୍ୱିଲ୍ ଚେୟାର ବ୍ୟବସ୍ଥା କରବାରକେ ପଦକ୍ଷେପ ନିଆଯାଉଛି। ଏତାର ସହିତ ଫି ବୁଥ୍ ନ ଦୁଇଜଣ ଲେଖା ସ୍ୱେଚ୍ଛାସେବୀ ରହିବେ। ସମ୍ୟଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଗୌଡ଼ପାଲି ସରକାରୀ ମୁକବଧିର ଆଉ ଦୃଷ୍ଟିବାଧିତ ହାଇସ୍କୁଲ ଭୋଟ୍ କେନ୍ଦ୍ର ଦିବ୍ୟାଙ୍ଗମାନଙ୍କ ଜରିଆ ପରିଚାଳନା କରାଯିବ। ଏବାର ଲୋକସଭା ବିଧାନସଭା ନିର୍ବାଚନ ଲାଗି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଇଭିଏମ୍ ପହିଲା ରେଣ୍ଡମାଇଜେସନ୍ କାମ ପୂରା ହୋଇଛି। ଆଜିଠାନୁ ଇଭିଏମ୍ ଆଉ ଭିଭିପାଟ୍ ନମ୍ଘର ଚିହ୍ନଟ କାମ ମୂଲ ହୋଇଛି। ଏହି ସମୟଥି ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ କେ ସୋନାଲ ଅଧ୍ୟକ୍ଷତା କରିଥିବା ବେଳେ ଭିନ୍ ଭିନ୍ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଘରୋଇ ସ୍କୁଲମାନଙ୍କୁ ଅନୁମୋଦନ ପ୍ରମାଣପତ୍ର ସିଓଆର୍ ଦେବାର ଲାଗି ଫେରଗାଏ ଘରୋଇ ସ୍କୁଲ ପରିଚାଳନା ପୋର୍ଟାଲ ଖୋଲିବାରକେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫ ସ୍ଥିର କରାଯାଇଛି। ଗଲାକାଲିନୁ ଏବା 28 ତାରିଖ ତକ ସିଓଆର୍ ଲାଗି ଘରୋଇ ସ୍କୁଲମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସ୍ତରଥି ଆବେଦନ କରିପାରିବେ। 2023-24 ଶିକ୍ଷାବର୍ଷ ନୁ 2027-28 ଶିକ୍ଷାବର୍ଷ ତକ ଅନୁମୋଦନ ପ୍ରମାଣପତ୍ର ଦିଆଯିବ ବୋଲି ବିଭାଗ ତରଫ କୁହାଯାଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଠାରେ ଦୁଇଦିନ ଧରିକରି ଚାଲିଥିବାର ଉଦ୍ୟମତା ଆଧାରିତ ଇ ସମିଟ୍ ଉଦ୍ଯାପିତ ହୋଇଯାଇଛି। ଏଥି ଶିକ୍ଷାବିତ୍, ଗବେଷକ ଆଉ ଉଦ୍ୟୋଗୀମାନେ ସାମିଲ ହୋଇକରି ଷ୍ଟାର୍ଟଅପ୍, ନୂଆ ଉଦ୍ୟୋଗ ମୂଲ କରବାର ବାବଦର ଅନୁଭବ ଆଉ ରୂପରେଖ ବାବଦିଆ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମଟି ବାଘ ସଂରକ୍ଷଣ ଆଉ ପରିବେଶ ସୁରକ୍ଷା ଉପରେ ଭାରତୀୟ ବନସେବାର ଅଧିକାରୀମାନେ ଆଲୋକପାତ କରିଥିଲେ। ବରଗଡ଼ ଜିଲ୍ଲା ପାଇଙ୍ଗମାଲ ଥାନାର ଗର୍ଦ୍ଦମାର୍ଦ୍ଦନ ପାହାଡ଼ ଇଲାକାନ ଏଚ୍ କମ୍ବିଂ ଅପରେସନ୍ ଅଭିଯାନ ବେଳେ ପୁଲିସ୍ ବାହିନୀ ଗୋଟିଏ ମାଓବାଦୀ କ୍ୟାମ୍ପ ଠାପ୍ କରିଛନ୍। ଇନ ମାଓବାଦୀମାନେ ବ୍ୟବହାର କରୁଥିବାର ଭିନ୍ ଭିନ୍ ଦରବ ଉଦ୍ଧାର କରାଯାଇଛି। କମ୍ବିଂ ଅପରେସନ୍ ସମୟଥି ପୁଲିସ୍ ଆଉ ମାଓବାଦୀମାନେ ମୁହାଁମୁହିଁ ହୋଇଥିଲେ। ପୁଲିସ୍ ଯବାନମାନଙ୍କୁ ଦେଖିକରି ମାଓବାଦୀମାନେ ପହିଲା ଗୁଲି ଚଲାଇଥିଲେ ଆର୍ ଇତାର ଜବାବଥି ପୁଲିସ୍ ତରଫ ଭିଲ୍ ଗୁଲି ଚଲାଯାଇଥିଲା ବୋଲି ଜଣାପଡ଼ିଛି। ସମ୍ୟଲପୁରର ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ନୂଆ ନୂଆ ଦୀପ ଘରେ ନବରାତ୍ରନୁ ମାନସିକ ଦୀପ ପ୍ରଜ୍ୱଳନ ମୂଲ ହୋଇଛି। ଗଲା ଜାନୁଆରୀ ମାସେ ଉଦ୍ଘାଟିତ ହୋଇଥିବାର ସମଲେଇ ପ୍ରକଳ୍ପଟି ନୂଆକରି ତିଆରି କରାଯାଇଥିବାର ଦୁଇ ମହଲା ହଲ୍ନ ମାନସିକ ଦୀପ ପ୍ରଜ୍ୱଳନ କରାଯାଉଛି। ଦୁଇ ହଲ୍ନ କମ୍ସେ କମ୍ 7,000 ଦୀପ ଜଳବାର ବ୍ୟବସ୍ଥା କରାଯାଇଥିବାର ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବିଜ୍ଞାପିତ ଅଞ୍ଚଳ ତରଫ ଖରାକେ ନଜରଟି ରଖିକରି ଭିନ୍ ଭିନ୍ ଜାଗାନ ପିଇବାର ପ୍ୟାନ୍ ବ୍ୟବସ୍ଥା ହୋଇଛି। ପରିଷଦ ତରଫ ଖଡ଼ିଆଲ ଦୈନିକ ବଜାର, ବନ୍ଷ୍ଟାଣ୍ଡ ଆଉ ଛକ ଜାଗାମାନଙ୍କେ ପିଇବାର ପ୍ୟାନ୍ ବାଣ୍ଟିବାର ବନ୍ଦୋବସ୍ତ କରାଯାଇଛି। ସମ୍ୟଲପୁର ଜିଲ୍ଲା ଯମନକିରା କଲେଜଠାରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଆଉ କବିତା ପାଠୋତ୍ସବ ହୋଇଯାଇଛି। ଏଥି ଓଡ଼ିଶା ସାହିତ୍ୟ ଏକାଡେମୀର ଆଗର ସଦସ୍ୟ ପ୍ରଫୁଲ୍ଲ ମହାପାତ୍ର, ମୁକ୍ତେଶ୍ୱର ସାହିତ୍ୟ ସଂସଦର କର୍ମକର୍ତ୍ତା ଆଉ ଭିନ୍ ଭିନ୍ ଜିଲ୍ଲାନୁ ଆସିଥିବାର କବି ଆଉ କବୟତ୍ରୀମାନେ କବିତା ପାଠ କରିଥିଲେ। ସମ୍ୟଲପୁର ଡାକମଣ୍ଡଳ ତରଫ ଭୋଟର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଡାକ ବିଭାଗର ଅଧିକାରୀ ଆଉ କର୍ମଚାରୀମାନେ ଭୋଟରମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ବାବଦେ ସଚେତନ କରାଇଥିଲେ। ଏଥି ପୋଷ୍ଟର, ବ୍ୟାନର ଆଉ ପ୍ଲାକାର୍ଡ ସହିତ ସହରର ଭିନ୍ ଭିନ୍ ଜାଗା ବୁଲିଥିଲେ। ଡାକ୍ତରୀ ପାଠ୍ୟକ୍ରମଟି ନାଁ ଲେଖାବାର ଲାଗି ହେବାରକେ ଥିବାର ନିଟ୍ ୟୁଜି 2024 ପରୀକ୍ଷା ଲାଗି ଆବେଦନ ତାରିଖକେ ଆବାକ୍ୟାଲ୍ ତକ ବଢ଼ାଯାଇଛି। ଛାତ୍ରଛାତ୍ରୀମାନେ ଏଚ୍ ଆଉ ଆବାକ୍ୟାଲ୍ ଅନ୍ଲାଇନ୍ ଜରିଆ ନିଟ୍ ୟୁଜି ଲାଗି ଆବେଦନ କରିପାରିବେ। ଏ ବାବଦେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ତରଫ ବିଜ୍ଞପ୍ତି କୁହାଯାଇଛି। ଏହାଦେତକ ପାଖାପାଖି 23,82,000 ଛାତ୍ରଛାତ୍ରୀ ନିଟ୍ ୟୁଜି ଲାଗି ଆବେଦନ କରିଛନ୍। ଏ ବଛରର ମାର୍ଚ୍ଚ ମାସେ ଅଟୋ କମ୍ପାନୀମାନେ ରେକର୍ଡ ସଂଖ୍ୟାତି ଗାଡ଼ି ମଟର ବିକିଛନ୍। ଅଟୋମୋବାଇଲ୍ ଫେଡେରେସନ୍ ରିପୋର୍ଟ ଅନୁସାରେ ଗଲା ମାର୍ଚ୍ଚ ମାସେ 21,27,000 ନତକା ଗାଡ଼ି ବିକ୍ରି ହୋଇଥିଲା। ଏତାର ଭିତରୁ 15,30,000 ଦୁଇଚକିଆ ଗାଡ଼ି ବିକ୍ରି ହୋଇଥିବାର କୁହାଯାଇଛି। ତିନିଚକିଆ ଗାଡ଼ି ବିକ୍ରି 17.13% ବଢ଼ିଥିବା ବେଳେ ଦୁଇଚକିଆ ଗାଡ଼ି ବିକ୍ରି 5.44% ବଢ଼ିଥିବାର ଜଣାପଡ଼ିଛି। କାଲବୈଶାଖୀର ବଳେ ରାଜ୍ୟର ଭିନ୍ ଭିନ୍ ଠାନେ ତାତି କମିଛି। ଗଲା ଦୁଇଦିନ ଧରିକରି ଭିନ୍ ଭିନ୍ ଜାଗାନ ଧୁକା ଗୋଡ଼ି ଓ ବର୍ଷା ଲାଗି ରହିଛି। କାଲବୈଶାଖୀ ଲାଗି ତାତି ପାଖାପାଖି 6 ଡିଗ୍ରୀ ସେଲ୍ସିୟସ୍ କମିଥିଲା। ଏଚ୍ ଆର୍ ଆବା କ୍ୟାଲଭିଲ୍ ଏନ୍ତା ପାକ୍ ଜାରି ରହିବା ହେଲେ ଉତ୍ତର ପଶ୍ଚିମ ଦିଗୁ ଗରମ ପବନ ବୋହିବାର ଅନୁମାନ ଥିବାରୁ ଏବା ଶନିବାର ଦିନଠାନୁ ତାତି ବଢ଼ବା ବୋଲି ପାଣିପାଗ ବିଭାଗ ତରଫ କୁହାଯାଇଛି। ଭାରତୀୟ ନବବର୍ଷ ଉଲ୍ଗୁନେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା। ଲୋକସଭା ନିର୍ବାଚନ ଲାଗି 2 ନମ୍ବର ଖେପେ 88 ସଂସଦୀୟ କ୍ଷେତ୍ରର 1,210 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ରହିଲା କାୟମ। ସମ୍ୟଲପୁର ଜିଲ୍ଲାର ହନୁମାନ ଜୟନ୍ତୀ ସମୟଥି ଶୋଭାଯାତ୍ରାର ନାଇଁ କରବାର୍କେ ନିଆଗଲା ନିଷ୍ପତ୍ତି ଆଉର୍ ରାଜ୍ୟ କାଲବୈଶାଖୀ ଜାରି ଏବଂ ଶନିବାର ନୁ ପଶ୍ଚିମ ଓଡ଼ିଶା ନ ବଢ଼ବା ତାତି। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।